ఆకాశవాణి. సంవాద పఢుచంది మలయరంజన్ మిశ్రావు. ସୁପ୍ରିମକୋର୍ଟର ନୂଆ ପତାକା ଏବଂ ପ୍ରତୀକାତ୍ମକ ଚିହ୍ନକୁ ଆଜି ଉନ୍କୋଚନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ସାମରିକ ବିଦ୍ୟାଳୟରେ ଝିଅଙ୍କ ନାମଲେଖା ନିଷ୍ପଭିକୁ ସ୍ୱାଗତ କଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ. ଆନ୍ଧ୍ରପ୍ରଦେଶ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ. ଜାମ୍ମୁ କାଶ୍ମୀର ଆସନ୍ତା ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କଲେ ସେଠାକାର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ୍ ତେଜିନ୍ଦର ସିଂ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ନୂଆ ପତାକା ଏବଂ ପ୍ରତୀକାତ୍ମକ ଚିହ୍ନ ଉନ୍କୋଚନ କରିବେ. ନୂଆଦିଲ୍ଲୀଠାରେ ଚାଲିଥିବା ଜାତୀୟ ଜିଲ୍ଲା ନ୍ୟାୟପାଳିକା ସମ୍ମିଳନୀରେ ସେ ଉଦ୍ବୋଧନ ଦେବାର ମଧ୍ୟ କାର୍ଯ୍ୟସୂଚୀ ରହିଛି. ସୁପ୍ରିମକୋର୍ଟଙ୍କ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଭିଭିଭୂମି, ଅଦାଲତ ପରିଚାଳନା, ନ୍ୟାୟିକ ନିରାପତ୍ତା ଏବଂ ନ୍ୟାୟିକ ଅଧିକାରୀଙ୍କ ପ୍ରଶିକ୍ଷଣ ଆଦି ପାଞ୍ଚଟି ପ୍ରସଙ୍ଗରେ ଅଧିବେଶନ ଅନୁଷ୍ଠିତ ହେଉଛି. ଗତକାଲି ଏହି ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ. ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ. ଉପରାଷ୍ଟ୍ରପତି ଜଗଦୀପ ଧନକଡ ସାମରିକ ବିଦ୍ୟାଳୟରେ ଝିଅଙ୍କ ନାମଲେଖା ନିଷ୍ପଭିକୁ ସ୍ୱାଗତ କରିଛନ୍ତି. ସେ କହିଛନ୍ତି ଏହି ପଦକ୍ଷେପ ଲିଙ୍ଗଗତ ସମାନତା ଏବଂ ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ନ୍ୟାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ପ୍ରତିଫଳିତ କରିବ. ଡେରାଡୁନ୍ର ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଆଜି ଶିକ୍ଷାର୍ଥୀ କ୍ୟାଡେଟ୍କୁ ସମ୍ବୋଧିତ କରି ଶ୍ରୀ ଧନକଡ କହିଛନ୍ତି ଭବିଷ୍ୟତ ଆହ୍ୱାନର ମୁକାବିଲା କରିବା ଏବଂ ବିଶ୍ୱ କଲ୍ୟାଣରେ ଯୋଗଦାନ କରିବା ପାଇଁ ଏହି ପ୍ରଶିକ୍ଷାର୍ଥୀମାନେ ପ୍ରସ୍ତୁତ ଅଛନ୍ତି. ଏହା ପୂର୍ବରୁ ଉପରାଷ୍ଟ୍ରପତି କଲେଜ ପରିସରରେ ଚାରାରୋପଣ କରି ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ. ଶ୍ରୀ ଧନକଡ ଆଜି ଋଷିକେଶ ଏମ୍ସ ପରିଦର୍ଶନ କରିବା ସହ ସେଠାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଉପକୂଳ ସ୍ପର୍ଶ କରିଥିବା ସାମୁଦ୍ରିକ ଝଡ଼ ଅସ୍ନାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି. ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି 12:30 ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ଉପକୂଳ ସ୍ୱର୍ଶ କରିଥିଲା. ଏହାର ପ୍ରଭାବରେ ଆଜି ମଧ୍ୟ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି. ଶ୍ରୀକାକୁଲମ୍, ବିଜୟନଗରମ୍, ମାଣ୍ଡ୍ୟମ୍, ଆଲୁରି, କାକିନାଡ଼ା ଏବଂ ନନ୍ଦିଆଲ ଆଦି ଅଞ୍ଚଳରେ ବର୍ଷା ହେବ, ତେବେ ଏଲୁରୁ, କ୍ରିଷ୍ଣା, ଏନ୍ଟିଆର୍, ଗୁଣ୍ଟୁର୍, ବାପଟଲା, ପାଲନାଡୁ, କର୍ମୁଲ୍ ଏବଂ ନନ୍ଦିଆଲ ଜିଲ୍ଲାର କେତେକ ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି. ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଖାଲୁଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି. ଅନ୍ୟପକ୍ଷରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି. ତେଲଙ୍ଗାନାର ବିଭିନ୍ନ ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷା ହୋଇଛି. ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଅନେକ ସ୍ଥାନରେ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି. ସୂର୍ଯ୍ୟପେଟ, ମୁଲୁଗୁ, ୱାରଙ୍ଗଲ, ମେହବୁବାବାଦ, ଖମାନ୍ ଜିଲ୍ଲାର ଅନେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି. ବନ୍ୟା ପରିସ୍ଥିତି ନେଇ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ହାଇଦ୍ରାବାଦସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟ ସଚିବାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି. ଅନ୍ୟପକ୍ଷରେ ସମଗ୍ର ରାଜ୍ୟରେ ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି. ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ଜଣାପଡ଼ିଛି. ପ୍ରଭାବିତ ଜିଲ୍ଲାଗୁଡ଼ିକର ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଦୁଇଦିନର ଛୁଟି ଘୋଷଣା କରାଯାଇଛି. ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି. ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ସମୀକ୍ଷା କରିଛନ୍ତି. ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ସହ ଟେଲି କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି. ବର୍ଷାଜନିତ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି. ବନ୍ୟାଜଳ କମିବା ମାତ୍ରେ ଫସଲ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନାଇଡୁ ରାଜ୍ୟ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି. ଦେଶର ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି. ଆସାମ, ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ମେଘାଳୟ, ହିମାଚଳ ପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ରୟାଲସୀମାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଜାମ୍ମୁ କାଶ୍ମୀରରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ଲକ୍ଷ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ପିକେ ପୁଲେ ଗତକାଲି ଅନନ୍ତନାଗ ଗସ୍ତ କରିଥିଲେ। ସେଠାରେ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ, ନୋଡାଲ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଧିକାରୀଙ୍କ ସହ ନିର୍ବାଚନ ଦାୟିତ୍ୱରେ ଥିବା ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅବାଧ, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ ହେରିନା ଗସ୍ତ କରି ନିର୍ବାଚନରେ ଅଧିକରୁ ଅଧିକ ମତଦାତାଙ୍କ ସାମିଲ ହେବା ନେଇ ଜନସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବୁଥ୍ୱାରି ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ପୋଲେ ଜନସାଧାରଣଙ୍କୁ ବିନା ଭୟରେ ତଥା ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ନିରପେକ୍ଷ ଭାବରେ ମତଦାନ କରିବାକୁ ଆହ୍ୱାନ ଦେଇଥିଲେ। ସେଠାରେ ଆୟୋଜିତ ଏକ ବାଇକ୍ ଶୋଭାଯାତ୍ରାକୁ ଶ୍ରୀ ପୋଲେ ଉଦ୍ଘାଟନ କରିଥିଲେ। ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଏୟାର ମାର୍ଶାଲ୍ ତେଜିନ୍ଦର ସିଂହ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ନୂଆଦିଲ୍ଲୀଠାରେ ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ପୂର୍ବତନ ଛାତ୍ର ଏୟାର ମାର୍ଶାଲ୍ ତେଜିନ୍ଦର ସିଂହ 1987 ଜୁନ୍ 13 ତାରିଖରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ସେ 2007 ବାୟୁସେନା ପଦକ ଏବଂ 2022 ଅତି ବିଶିଷ୍ଟ ସେବା ପଦକ ପାଇଥିଲେ। ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣକୁ ରୁଷିଆ ପ୍ରତିହତ କରିଛି। ରୁଷିଆର ମସ୍କୋ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବେଶ କରିଥିବା ୟୁକ୍ରେନ୍ର 158 ଡ୍ରୋନ୍କୁ ଗତ ରାତିରେ ନଷ୍ଟ କରିଦିଆଯାଇଛି। ସେଥିମଧ୍ୟରୁ ମସ୍କୋର ସହର ଉପରେ ଉଡ଼ୁଥିବା 2 ଡ୍ରୋନ୍ ଅନ୍ତର୍ଭୁକ୍ତ। ରୁଷ ବିରୋଧରେ ୟୁକ୍ରେନ୍ର ଏହା ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି। ରୁଷର ରିଫାଇନରୀ ଏବଂ ତୈଳ ଟର୍ମିନାଲ୍କୁ ଲକ୍ଷ୍ୟ କରି ୟୁକ୍ରେନ୍ ଆକାଶମାର୍ଗରୁ ଆକ୍ରମଣକୁ ଜୋରଦାର କରିଥିବା ଜଣାପଡ଼ିଛି। ଭିସା ସମୟ ସୀମା ଅତିକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଏକ କ୍ଷମା ଯୋଜନା ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମର ସମୟସୀମା 2 ରଖାଯାଇଛି। ଏହାଦ୍ୱାରା ସେଠାରେ ବେଆଇନ ଭାବେ ରହୁଥିବା ବ୍ୟକ୍ତିଙ୍କୁ ସ୍ଥିତି ନିୟମିତ କରିବା ଏବଂ ବିନା ଜରିମାନାରେ ନିଜ ଦେଶକୁ ଫେରିଯିବାକୁ ସୁଯୋଗ ପ୍ରଦାନ କରିବ। ଆଜିଠାରୁ ଆରମ୍ଭ ହୋଇଥିବା ଏହି କ୍ଷମା ଯୋଜନା ଆସନ୍ତା ଅକ୍ଟୋବର 30 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେଠାକାର ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ ସେଠାକାର ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କ କ୍ଷେତ୍ରରେ ଏହି କ୍ଷମା ଯୋଜନା ଲାଗୁ ହେବ ନାହିଁ ବୋଲି ୟୁଏଇ ସରକାର ସ୍ୱଷ୍ଟ କରିଛନ୍ତି। ରେଳ ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁସ୍ଥିତ ବିଇଏମ୍ଏଲ୍ରେ ନବନିର୍ମିତ ବନ୍ଦେ ଭାରତ ସ୍ଲିପର କୋଚ୍ର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ନୂତନ ଡିଜାଇନ୍ ସହ ନିର୍ମିତ ଏହି ବନ୍ଦେ ଭାରତ ସ୍ଲିପର କୋଚ୍ର ଖୁବ୍ ଶୀଘ୍ର ପରୀକ୍ଷଣ କରାଯିବ। ଆଗାମୀ 3 ମଧ୍ୟରେ ଏହି କୋଚ୍ଗୁଡ଼ିକୁ ବ୍ୟବହାର କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବନ୍ଦେ ଭାରତ ମେଟ୍ରୋର ମଧ୍ୟ ପରୀକ୍ଷଣ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ବିଇଏମ୍ଏଲ୍ ଗସ୍ତ ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସନ୍ଧ୍ୟାରେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଭିଆଇପି ଟର୍ମିନାଲ୍ ଏବଂ ପିଲଭିତ୍ରୁ ମୈଲାନି ଟ୍ରେନ୍ ସେବାକୁ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଶଙ୍କର ଆଇଏଏସ୍ ଏକାଡେମୀଠାରୁ 5 ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ପ୍ରଶାସନିକ ସେବା 2022 ପରୀକ୍ଷାର ଫଳାଫଳକୁ ନେଇ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିଥିବାରୁ ଏକାଡେମୀ ବିରୁଦ୍ଧରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ଓ ପ୍ରୋହାହନ, ଦ୍ରବ୍ୟ କିମ୍ବା ସେବା ସମ୍ବନ୍ଧରେ ମିଥ୍ୟା ତଥା ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶକୁ ରୋକିବା ଲକ୍ଷ୍ୟରେ ଏହି ନିଷ୍ପଭି ନିଆଯାଇଛି। ଖାଉଟି ସୁରକ୍ଷା ଆଇନ 2019 ଉଲ୍ଲଂଘନକୁ ଦୃଷ୍ଟିରେ ରଖି ମୁଖ୍ୟ କମିଶନର ନିଧି ଖରେ ଏବଂ କମିଶନର ଅନୁପମ ମିଶ୍ରଙ୍କ ଖଣ୍ଡପୀଠ ବିଭ୍ରାନ୍ତିକର ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ଶଙ୍କର ଆଇଏଏସ୍ ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ନୂଆ ପତାକା ଏବଂ ପ୍ରତୀକାତ୍ମକ ଚିହ୍ନକୁ ଆଜି ଉନ୍ମୋଚନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାମରିକ ବିଦ୍ୟାଳୟରେ ଝିଅଙ୍କ ନାମଲେଖା ନିଷ୍ପଭିକୁ ସ୍ୱାଗତ କଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼। ଆନ୍ଧ୍ରପ୍ରଦେଶ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ। ଜାମ୍ମୁ କାଶ୍ମୀରରେ ଆସନ୍ତା ବିଧାନସଭା ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା କଲେ ସେଠାକାର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ୍ ତେଜିନ୍ଦର ସିଂହ। ସମ୍ବାଦ ଏତିକିରେ ଶେଷ ହେଲା।